ହ୍ୟାଲୋ, ସବିତ ନାୟକ, ପାଣ୍ଡବ ନଗର, ଏଲୁଆନ ତାରିଣୀ ମନ୍ଦିର, ତାରିଣୀ ବସ୍ତି,
ତାରିଣୀ ବସ୍ତିରୁ କହୁଛି। ମୁଁ ସବିତ ନାୟକ। ଯେ ପାଣି ଦି ବେଳା ଟିକେ ସଫିସିଏଣ୍ଟ ହବାକୁ ପଡିବ, ତ ବସ୍ତିରେ ସବୁ ନିର୍ମଳ ରହିବାକୁ ପଡିବ। ମା ମାଉସୀ ମୋର ନମସ୍କାର କରୁଛି ଯେ ସବୁ ପରିବେଶ ସବୁ ସଫାର ହେବାର ଅଛି, କିନ୍ତୁ ତାରିଣୀ ମନ୍ଦିରଠେ କିନ୍ତୁ ଏତିକି ଅସନା ହଉଛି, କେହି ଡରେ କହିପାରୁନାହାନ୍ତି। ସିଏ କହିଲେ ଦୋଷୀ ହେଇଯିବେ କି, ମୋତେ ଗାଳି ଦେବେ କି, ସିଏ କହିଲେ କଣ ଦୋଷୀ ହେଇଯାଉ କି, ତା ନାଁଟା ହବ କି, ଏମିତି କହିକି ଭୟରେ କେହି କହିପାରୁନାହାନ୍ତି। କିନ୍ତୁ ସେଇଠି ଠାକୁର ରହିଛନ୍ତି, କିନ୍ତୁ ପରିଷ୍କାର ହଉନି ବୋଲି ଏତିକି ମୁଁ କହିବାକୁ ଚାହୁଁଛି। ମା ମାନଙ୍କୁ ନମସ୍କାର।